ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ, 2047 ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଯୋଗ ଓ ସ୍ୱାସ୍ଥ୍ୟ ସଂରକ୍ଷଣ ପରମ୍ପରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ କହିଲେ ରାଷ୍ଟ୍ରପତି. ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତିଭାର ପ୍ରବେଶ ଏବଂ ଦକ୍ଷତା କେନ୍ଦ୍ରୀକରଣ କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ବୃଦ୍ଧି କରିବ କୃତ୍ରିମ ବୁଦ୍ଧିମତା. ଆମେରିକାରେ ଆୟୋଜିତ ହେବାକୁ ଥିବା କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ ଡକ୍ଟର ଏସ୍ ଜୟଶଙ୍କର. ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର 70 ବର୍ଷ ପୂର୍ତ୍ତି ଅବସରରେ ଅଭିନନ୍ଦନ ଜଣାଇଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ. ଏବଂ ତେଲଙ୍ଗାନାର ଏକ ଔଷଧ ପ୍ରସ୍ତୁତ କାରଖାନାରେ ଯନ୍ତ୍ରାଂଶରେ ବିସ୍ଫୋରଣ ଘଟି 35 ମୃତ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତରପ୍ରଦେଶର ପ୍ରଥମ ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ୱବିଦ୍ୟାଳୟକୁ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟକୁ ଭାରତର ପ୍ରାଚୀନ ପରମ୍ପରା ଏବଂ ମୂଲ୍ୟବୋଧର ଏକ ଆଧୁନିକ କେନ୍ଦ୍ର ଭାବେ ବର୍ଣ୍ଣନା କରି ରାଷ୍ଟ୍ରପତି କହିଛନ୍ତି ଯେ ଏହି ବିଶ୍ୱବିଦ୍ୟାଳୟ କେବଳ ଉତ୍ତରପ୍ରଦେଶ ପାଇଁ ନୁହେଁ, ବରଂ ସମଗ୍ର ଦେଶ ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ଏକ ମାଇଲଖୁଣ୍ଟ ସ୍ଥାପନ ହେବ। ଆୟୁର୍ବେଦ, ୟୁନାନୀ ଏବଂ ହୋମିଓପାଥି ସମେତ ପାରମ୍ପରିକ ଚିକିତ୍ସା ପ୍ରଣାଳୀରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି।
ଏ ବିଶ୍ୱବିଦ୍ୟାଳୟ ହମାରି ସମୃଦ୍ଧ ପ୍ରାଚୀନ ପରମ୍ପରା କା ନବନିର୍ମିତ ତଥା ପ୍ରଭାବଶାଳୀ ଆଧୁନିକ କେନ୍ଦ୍ର ହେ। ଇସ୍ ବିଶ୍ୱବିଦ୍ୟାଳୟ କା ଲୋକାର୍ପଣ କରକେ ମୁଝେ ବହୁତ ପ୍ରସନ୍ନତା ହୋ ରହି। ଏହି ଲୋକାର୍ପଣ ଉତ୍ତର ପ୍ରଦେଶ ହି ନହିଁ ଅପେତୁ ପୁରେ ଦେଶ ମେ ମେଡିକାଲ ଏଜୁକେସନ ଓ ଚିକିତ୍ସା ସେବା କେ ବିକାଶ ମେ ଏକ ମିଲ କା ପଥର ସାବିତ ହୋଗା।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ଭାରତରେ ଯୋଗ ଏବଂ ସ୍ୱାସ୍ଥ୍ୟ ସଂରକ୍ଷଣ ପରମ୍ପରା ପ୍ରାଚୀନ କାଳରୁ ରହିଛି। 2047 ସୁଦ୍ଧା ଦେଶକୁ ବିକଶିତ କରିବା ପାଇଁ ଏହି ପରମ୍ପରାକୁ ଆଗକୁ ନେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଡିଜିଟାଲ ଇଣ୍ଡିଆ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ଏକ ଆତ୍ମନିର୍ଭର ଭାରତ ନିର୍ମାଣ ତଥା ଭାରତକୁ ବିଶ୍ୱ ପାଇଁ ଏକ ବିଶ୍ୱସ୍ତ ନବସୃଜନ ଅଂଶୀଦାର କରିବାରେ ଏହା କେନ୍ଦ୍ରବିନ୍ଦୁ ସାଜିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର 10 ବର୍ଷ ପୂର୍ତ୍ତି ଅବସରରେ ଏକ ବ୍ଲଗ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଡିଜିଟାଲ ଗଭର୍ଣ୍ଣାନ୍ସରୁ ବିଶ୍ୱ ଡିଜିଟାଲ ନେତୃତ୍ୱ ଆଡ଼କୁ ଗତି କରୁଛି। ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି ଯେ ଏକ ସମୟରେ ଭାରତୀୟମାନେ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରିବାର କ୍ଷମତା ଉପରେ ସନ୍ଦେହ କରିବାର ଦଶନ୍ଧି ବିତାଇଥିବା ବେଳେ ଏହି ମାନସିକତା ଏବେ ବଦଳିଛି। ପ୍ରଯୁକ୍ତି ବିଦ୍ୟା ଅସମାନତା ବୃଦ୍ଧି କରିବ ବୋଲି ବିଶ୍ୱାସ କରିବା ପରିବର୍ତ୍ତେ ବର୍ତ୍ତମାନ ଧନୀ ଏବଂ ଗରିବଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ଏହାର ଉପଯୋଗ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ଉଦ୍ଦେଶ୍ୟ ମହତ୍ତ୍ୱ ଥାଏ, ନବସୃଜନ କମ୍ ସଶକ୍ତ ଲୋକଙ୍କୁ ଅଧିକ ସଶକ୍ତ କରିଥାଏ ଏବଂ ସମାବେଶୀ ଆଭିମୁଖ୍ୟ ଅବହେଳିତଙ୍କ ଜୀବନରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିଥାଏ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ 42 ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ ଫାଇବର କେବୁଲ, ଯାହା ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଦୂରତାଠାରୁ 11 ଗୁଣ ଅଧିକ, ସେଭଳି ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକୁ ମଧ୍ୟ ସଂଯୋଗ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାତ୍ର 2 ବର୍ଷ ମଧ୍ୟରେ ଭାରତରେ 4.81 ଲକ୍ଷ ବେସ୍ ଷ୍ଟେସନ ସ୍ଥାପନ କରାଯାଇଥିବାରୁ ଏହା ବିଶ୍ୱର ଦ୍ରୁତତମ 5G ସେବା ପ୍ରଦାନକାରୀ ଦେଶମାନଙ୍କ ମଧ୍ୟରେ ଅନ୍ୟତମ ହୋଇପାରିଛି। ହାଇସ୍ପିଡ୍ ଇଣ୍ଟରନେଟ୍ କେବଳ ସହରାଞ୍ଚଳ କେନ୍ଦ୍ରଗୁଡ଼ିକରେ ନୁହେଁ, ବରଂ ଗଲୱାନ, ସିଆଚେନ୍ ଏବଂ ଲଦାଖ ସମେତ ଆଗଧାଡ଼ିର ସାମରିକ ପୋଷ୍ଟଗୁଡ଼ିକରେ ମଧ୍ୟ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି DPI ଅଧୀନରେ ଆଧାର, କୋୱିନ୍, ଡିଜି ଲକର, ଫାସ୍ଟ୍ୟାଗ୍, PM ୱାନି ଏବଂ ୱାନ୍ ନେସନ ୱାନ୍ ସବସ୍କ୍ରିପ୍ସନ୍ ଭଳି ପ୍ଲାଟଫର୍ମଗୁଡ଼ିକୁ ଏବେ ବିଶ୍ୱସ୍ତରରେ ଅଧ୍ୟୟନ କରାଯାଉଛି ଏବଂ ଗ୍ରହଣ ମଧ୍ୟ ହୋଇଛି। କୋୱିନ୍ ପ୍ଲାଟଫର୍ମ 220 କୋଟିରୁ ଅଧିକ QR ଯାଞ୍ଚ ଯୋଗ୍ୟ ପ୍ରମାଣପତ୍ର ପ୍ରଦାନ କରି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନକୁ ସକ୍ଷମ କରିଛି। ସେ ଆହୁରି କହିଛନ୍ତି ଯେ ଡିଜିଲକର ବର୍ତ୍ତମାନ 54 କୋଟି ଉପଭୋକ୍ତାଙ୍କୁ ସେବା ପ୍ରଦାନ କରୁଛି ଏବଂ 775 କୋଟିରୁ ଅଧିକ ଡକ୍ୟୁମେଣ୍ଟକୁ ପରିଚାଳନା କରୁଛି। ଏଥିସହିତ 1.8 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ଶ୍ରେଷ୍ଠ 3ଟି ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ମଧ୍ୟରେ ଉଭା ହୋଇଛି। ଏହି ଅଭିବୃଦ୍ଧି କେବଳ ଏକ ଷ୍ଟାର୍ଟଅପ୍ ଆନ୍ଦୋଳନ ନୁହେଁ, ବରଂ ବୈଷୟିକ ପୁନର୍ଜାଗରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କୃତ୍ରିମ ବୁଦ୍ଧିମତା ପ୍ରତିଭାର ପ୍ରବେଶ ଏବଂ ଦକ୍ଷତା କେନ୍ଦ୍ରୀକରଣ କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ପ୍ରଧାନମନ୍ତ୍ରୀ ତାଙ୍କ ବ୍ଲଗ୍ରେ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଏବଂ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଗତ ପାଞ୍ଚ ଜଣ ଆମେରିକୀୟ ରାଷ୍ଟ୍ରପତିଙ୍କ ଅଧୀନରେ ଦୁଇ ଦେଶ ଦୃଢ଼ ଏବଂ ଅତ୍ୟନ୍ତ ସକାରାତ୍ମକ ସମ୍ପର୍କ ଉପଭୋଗ କରିଛନ୍ତି। ସମ୍ପ୍ରତି ଆମେରିକା ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର କହିଛନ୍ତି ଯେ ଗତ 25 ବର୍ଷ ମଧ୍ୟରେ ଭାରତ ଆମେରିକା ମଧ୍ୟରେ ସମ୍ପର୍କର ଧାରା ଖୁବ୍ ମଜବୁତ ରହିଛି। ଅର୍ଥନୀତି, ପ୍ରଯୁକ୍ତି ବିଦ୍ୟା, ଶିକ୍ଷା, ସୁରକ୍ଷା ଏବଂ ଶକ୍ତି କ୍ଷେତ୍ରଗୁଡ଼ିକ ଉଭୟ ଦେଶର ସମ୍ପର୍କକୁ ଅଧିକ ଦୃଢ଼ କରିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଆମେରିକାର ୱାଶିଂଟନ୍ ଡିସିଠାରେ ଆୟୋଜିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଡକ୍ଟର ଏସ୍ ଜୟଶଙ୍କର ଯୋଗଦେବେ। ବୈଦେଶିକ ମନ୍ତ୍ରଣାଳୟ କହିଛି ଏହି ବୈଠକରେ ଗତ ଜାନୁଆରୀ 21 ତାରିଖରେ ଅନୁଷ୍ଠିତ ହୋଇଥିବା ବୈଠକର ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ଉପରେ ମତ ବିନିମୟ ହେବ। ଆଞ୍ଚଳିକ ଏବଂ ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ନେଇ ଏହି ବୈଠକରେ ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହେବା ସହ ଭାରତ ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯିବ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ SBI ଆଜି 70 ବର୍ଷ ପୂରଣ କରିବା ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଦର୍ଶାଇଛନ୍ତି 23,000 ଅଧିକ ଶାଖା, 78,000 ଗ୍ରାହକ ସେବା କେନ୍ଦ୍ର ଏବଂ 64,000 ଏଟିଏମ୍ କାଉଣ୍ଟର ସହିତ ଆଜି SBI ନିଜର ସ୍ଥିତି ମଜବୁତ କରିଛି। ଏହା ପ୍ରକୃତରେ ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ ଭାବେ ନିଜକୁ ପରିଚିତ କରାଇପାରିଛି। ଗତ ଦଶନ୍ଧିରେ SBI ହାସଲ କରିଥିବା ଡିଜିଟାଲ ପରିବର୍ତ୍ତନ ଏହାର ଗ୍ରାହକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ରାଷ୍ଟ୍ର ନିର୍ମାଣରେ ବ୍ୟାଙ୍କର ପ୍ରଭାବ ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ SBI 1.5 କୋଟି କୃଷକ, ମହିଳାଙ୍କ ନେତୃତ୍ୱରେ 1,30,00,000 ସ୍ୱୟଂ ସହାୟକ ଗୋଷ୍ଠୀ, ପିଏମ୍ ସ୍ୱନିଧି ଅଧୀନରେ 32,00,000 ରାସ୍ତାକଡ଼ ବିକ୍ରେତା, 23,00,000 MSME ଏବଂ 1,00,000 କାରିଗରଙ୍କୁ ବିଭିନ୍ନ ଯୋଜନାରେ ସହାୟତା କରୁଛି। 2047 ମସିହା ସୁଦ୍ଧା ଭାରତ ବିକଶିତ ଭାରତ ଦିଗରେ ନିଜର ଯାତ୍ରା ଜାରି ରଖିଥିବାରୁ ଏହି ଐତିହାସିକ ଆର୍ଥିକ ଅନୁଷ୍ଠାନ ଅଭିନବତ୍ୱ ଓ ସଶକ୍ତିକରଣ ଜାରି ରଖିବ ବୋଲି ଅର୍ଥମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ତେଲଙ୍ଗାନା ରାଜ୍ୟ ସାଙ୍ଗାରେଡ଼ି ଜିଲ୍ଲାର ପାସାମିଲାତମ୍ ଔଷଧ ପ୍ରସ୍ତୁତ କାରଖାନାରେ ବିସ୍ଫୋରଣ ଘଟି 35 ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ପୁଲିସ୍ ଏପର୍ଯ୍ୟନ୍ତ 11 ମୃତଦେହ ଚିହ୍ନଟ କରିଛି। ଏବେ ସୁଦ୍ଧା ଦୁର୍ଘଟଣାସ୍ଥଳରେ 16 ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅନ୍ୟ 35 ଜଣ ଆହତଙ୍କ ମଧ୍ୟରୁ 12 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳରେ NDRF ଏବଂ SDRF ଉଦ୍ଧାର କାର୍ଯ୍ୟ କରୁଛନ୍ତି। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିହାରର ହୋଇଥିବା କୁହାଯାଇଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ମଧ୍ୟ ଆହତମାନେ ଚିକିତ୍ସିତ ହୋଇଥିବା ହସ୍ପିଟାଲ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏହି ଘଟଣାର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପିଛା 1 କୋଟି ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆହତମାନଙ୍କୁ 10,00,000 ଲେଖାଏଁ ପ୍ରଦାନ କରାଯିବ। ମୃତକମାନଙ୍କ ଚିହ୍ନଟ ଲାଗି DNA ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଦେଶରେ ଦ୍ରବ୍ୟ ଓ ସେବାକର GST କାର୍ଯ୍ୟକାରୀ ହେବାକୁ ଆଜି 8 ବର୍ଷ ପୂରଣ ହୋଇଛି। ଆର୍ଥିକ ଏକୀକରଣ ଉଦ୍ଦେଶ୍ୟ ନେଇ 2017 ଜୁଲାଇ 1 GST ଆଇନ ଦେଶରେ ପ୍ରଚଳନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି GST ନବଭାରତର ଏକ ଯୁଗାନ୍ତକାରୀ ଆଇନ ଭାବେ ଅଭିହିତ କରିଛନ୍ତି। 8 ବର୍ଷ ମଧ୍ୟରେ GST ଅନେକ ଉପଲବ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷରେ ମୋଟ GST ସଂଗ୍ରହ ରେକର୍ଡ ପରିମାଣ 22,80,000 କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବ ବର୍ଷ ତୁଳନାରେ ଏହା 9.4% ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷ ହାରାହାରି ମାସିକ ସଂଗ୍ରହ 1,84,000 କୋଟି ଟଙ୍କା ରହିଥିଲା। ରାଜସ୍ୱ ସଂଗ୍ରହରେ ନିରନ୍ତର ଅଭିବୃଦ୍ଧି ଏବଂ ଗତ ଏପ୍ରିଲ ଶେଷ ସୁଦ୍ଧା 1,51,00,000ରୁ ଅଧିକ ସକ୍ରିୟ କରଦାତା GST ସଫଳତାକୁ ପ୍ରତିପାଦନ କରୁଛନ୍ତି। ଭାରତ ଇଂଲଣ୍ଡ ମହିଳା T20 ଚଳିତ 5 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ବ୍ରିଷ୍ଟଲର କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ଅଛି। ନଟିଂହାମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 97 ଇଂଲଣ୍ଡକୁ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। 2047 ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଯୋଗ ଓ ସ୍ୱାସ୍ଥ୍ୟ ସଂରକ୍ଷଣର ପରମ୍ପରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ କହିଲେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଭାର ପ୍ରବେଶ ଏବଂ ଦକ୍ଷତା କେନ୍ଦ୍ରୀକରଣ କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ବୃଦ୍ଧି କରିବ କୃତ୍ରିମ ବୁଦ୍ଧିମତା। ଆମେରିକାରେ ଆୟୋଜିତ ହେବାକୁ ଥିବା କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ ଡକ୍ଟର ଏସ୍ ଜୟଶଙ୍କର। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର 70 ବର୍ଷ ପୂର୍ତ୍ତି ଅବସରରେ ଅଭିନନ୍ଦନ ଜଣାଇଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତେଲଙ୍ଗାନାରେ ଏକ ଔଷଧ ପ୍ରସ୍ତୁତ କାରଖାନାରେ ଯନ୍ତ୍ରାଂଶରେ ବିସ୍ଫୋରଣ ଘଟି 35 ମୃତ। ସମ୍ବାଦ ଶେଷ ହେଲା।